जीवात्मा शाश्वत अटे से कथा स्वीकार कर निर्दिष्ट तारीख नहीं जब जीव जात हो परमात्मा को जीवात्मा प्रकाश केवेला कहीं तार इतिहास बाहर करेंगे ना तेणु यह अनादि अटे वैदिक साहित्य यह स्वीकार कर जायते नियते उपस्थित क्षेत्र का जन्म हुए ना कि मरे ना एवं से ज्ञानमय अटे वैदिक साहित्य परमेश्वर संबंध में कहुई प्रधान क्षेत्र पति गुणेश परमेश्वर परमात्मा क्षेत्र मुख्य जनता अटंती से त्रिगुणमय प्रकृतिर प्रभु अटंते स्मृतिशास्त्र कहुई दासभूत हरेर एव नान्य स्वैव कदाचन अर्थात जीव मैंने शाश्वत भाव परमेश्वर सेवारत यह मत शिक्षक महाप्रभु तक शिक्षा स्वीकार कर तेणु ये श्लोक व्यवहित ब्रह्म शब्द जीवात्मा सह संबंधित एवं ब्रह्म शब्द जिते जीव प्रति प्रदुच्च होते बुझाक हो से विज्ञान ब्रह्म अटे अनंत ब्रह्म नुहे अनंत ब्रह्म होती परम ब्रह्म परम सद्या मोर क्षेत्र क्षेत्र को विभाग द्वारा सद्या पर्यटन सात रु बार छठी अध्याय भगवान भक्ति विषय वर्णना करते बर्तमान तेर रु अठर ये छठी अध्याय मुख्यतः ज्ञान विषय कह तो ये जो अध्याय हूँ क्षेत्र क्षेत्र को विभाग देखने जत गोटे श्लोक अच्छा आम भगवदगीता ना आम अन्य कतरे आचार्य से सब भी दिखाते प्रश्न पचास अर्जुन छोटे प्रश्न पचास प्रकृति पुरुष चाहिए क्षेत्र क्षेत्र को मेव एक मिच्छा ज्ञान ज्ञेय चेसे ये छोटे प्रश्न पचास प्रकृति पुरुष क्षेत्र क्षेत्रज्ञ और ज्ञान ज्ञेय ये छोटे विषय प्रश्न पचास अर्जुन आम भगवदगीता ना आगे आचार्य मानते जाओ तेनाली छोटी प्रश्न उत्तर रे भगवान से सब प्रथम क्षेत्र एवं क्षेत्र विषय कैसे क्षेत्र कहले कौन ना इदम एकदम आरंभ इदम शरीर कहते हैं क्षेत्र विधीये एक बाहू क्षेत्र क्षेत्र हूँ ये शरीर ए शरीर संबंध में जी जानी सी हूँ क्षेत्र तेनाली शरीर संबंध में दुईज रही जानापी जानला बेला दुईज अच्छे गोटे हूँ ब्रह्म आम ब्रह्म आम निजे जीवात्मा और परमात्मा दुईज रही तेनाली भगवान क्षेत्र के चार मान विधि सर्व क्षेत्र से भाग आमर शरीर में कौन होता आम कहीपर कि अन्य शरीर में कौन होता मो शरीर कौन होता कहीपर कि भगवान से कारण भगवान समस्त मुझे अच्छा परमात्मा रूप में सी मत क्षेत्र भगवान क्षेत्र का चार भी मान विधि मुझे क्षेत्र एवं क्षेत्र कौन ये क्षेत्र को विभिन्न प्रकार मुनि ऋषि मैंने विभिन्न प्रकार व्यवस्था देवा मैंने कौन विषय वर्णना कर विभिन्न प्रकार वर्णना कर पृथ्वी भोगा गीतम छंदवी विधेय कथा ब्रह्मसूत्र परिश्रैव विभिन्न ऋषि मैंने विभिन्न प्रकार क्षेत्र को विभिन्न प्रकार व्याख्या कर विभिन्न शास्त्र में विभिन्न प्रकार व्याख्या कि भगवान कहते ब्रह्मसूत्र प्रदेश हेतु मध्य विशेष ब्रह्मसूत्र कहले वेदांत सूत्र जोटा को व्यासदेव समस्त शास्त्र रचना कर सारापर अंतिम ब्रह्मसूत्र रचना कर सूत्र आकार सब ज्ञान रखते सूत्र आकार जमी आम पढ़ा होलजेब्रा ए प्लस बी होल स्क्वायर सब सूत्र से भाव में सूत्र आकार वेदांत वेदांत ब्रह्मसूत्र व्यासदेव सब किसी ज्ञान को सूत्र आकार ब्रह्मसूत्र प्रदेश हेतुमध्य कहे विभिन्न प्रकार सब लजिकाल से प्रूव कर सब जिन भगवान विषय के जानवा लजिकाल जानपर हेतुमध्य निश्चित निश्चित भाव में जानपर भगवान विषय वेदांत सूत्र से भाव में व्यास रचना कर तेणु ये जो क्षेत्र को विभिन्न प्रकार वर्णना करना भगवान निजे चबीस भाग व्यक्त कर महाभूता अहंकार बुद्धिर दत्तमेव च इंद्रिया दशक पंचचेन्द्रिय गोचरा इच्छा द्वेष सुखम दुखम संघात चेतना बुद्धि एतत् क्षेत्र समासेन सविकार उदाहरण समास कहे संक्षेप में भगवान क्षेत्र विषय कह चबीस तत्व वर्णना कर दस टी महाभूत भूमि जल अग्नि वायु आकाश ये पंच महाभूत पुणी आमर पांचटी ज्ञानेन्द्रिय पांचटी कर्मेन्द्रिय अच्छा दस पाँच पंदर पुणी पांचटी जो तन्मात्र रही शब्द स्पर्श रूप रस गंध ये पांचटी तन्मात्र एमती पंदर पांच कोड़े मन बुद्धि अहंकार तेईस एवं प्रधान जो ये सब तत्व आस समस्त हूँ भौतिक तत्व चबीस तत्व भौत और तार विभिन्न प्रकार विकार अच्छे इच्छा द्वेष सुखम दुखम मुख्यतः छटी विकार अच्छे जेकोसी भौतिक पदार्थ देखा तर छटी विकार अच्छे सब जिन सृष्टि होधिलाभ कर क्षय मैंने स्थायी रोचे वंश विस्तार हो क्षय हो अंतिम ध्वंस हो जाए विकार छटी विकार भौतिक जितेबले किसी जिनस पर बुझे पड़े से भौतिक प्रकृति भूत प्रकृति भौतिक प्रकृति में परिवर्तन हुए कि चित प्रकृति में परिवर्तन हुए ये आम जाना प्रत्येक कथा ये जाना तेणु ये क्षेत्र क्षेत्र विषय ग्रहण कर सारापर ज्ञान विषय कौन आगुरु आठ बार जो पांचटी श्लोक भगवान ज्ञान विषय कह किए कहीपर वैज्ञानिक मैंने जिते ज्ञानी सी कहीपर ये ज्ञान आगे अधिक ज्ञान ना जदि कहीपर किए तब रिसर्च दरकार ना रिसर्च करा दरकार ना रिसर्च चलती आहरी कौन ज्ञान अच्छी आहरी कौन ज्ञान अच्छी आहरी कौन ज्ञान अच्छी अनेक ज्ञान सर कि भगवान सब ज्ञान को पांच सब अंतिम कहले ज्ञान प्रत अज्ञान देखो निर्भा ये सब हूँ ज्ञान आउ दास अज्ञान कोड़े विषय ज्ञान भगवान देखिए आठ बार ये पांच श्लोक भगवान समस्त ज्ञान को पर्यवेक्षित करते कौन संक्षेप वर्णना कर समस्त ज्ञान तेरे बर्तमान ज्ञान विषय कौन भगवान तापर प्रकृति और पुरुष ये दिन विषय वर्णना कर तेरह अध्याय एक छठ विषय वर्णना कर तेणु ज्ञान कह भगवान कह ज्ञान जत प्रवक्षामि यज्ञान्त अमृतम स्मृते अनादिमत् परम ब्रह्म न सतत् न सदुच्यते ये हूँ ज्ञान परमात्मा संबंध ज्ञान ज्ञान बोली कह जहाँ विषय जानवा से ज्ञान सब्जेक्टिव ऑब्जेक्टिव दुई जिनस रही तेणु जहाँ विषय जानवा से ज्ञान भगवान ईश्वर को कह ज्ञान जत प्रवक्षामि बर्तमान में तुमको ज्ञान विषय पचार ज्ञान अच्छी ज्ञान द्वारा प्राप्त हम से ज्ञान द्वारा से अमृत प्राप्त हो पार कारण जेको भौतिक जिनस अमृत मान से अमृत किसी ना भौतिक जगत सब कुछ मृत सब सृष्टि होती अंतिम ध्वंस मृत सबकि मृत हो जाए बड़ी जो शरीर रही ये जात से ही ध्रुव मृत्यु ध्रुव जन्म मृत से तस्मे सोचते मन अच्छी भगवान मृत्यु धारे भगवान कह जेकोसी जिन जात हो जन्म हो तार मृत्यु निश्चित जात से ही ध्रुव मृत्यु एवं ध्रुव मृत्यु जन्म मृत्यु होगा से निश्चित भाव जन्म पाइब गुरु आचार्य बंधु बांधव सहित युद्ध करी तम सूचना दे कि सही देव मृत्यु जन जो जन्म आने तार मृत्यु निश्चित এবং দুর্গম মৃত্যু জন্ম মৃত্যু বর্ণ কারণে সে নিশ্চিত জন্ম প্রাপ্ত হবে স্মার পরিহার্যার্থে নতুন সচিন মারছে তেমন যেতে যেহেতু এতে কোনসি মানে পরিবর্তন করি হবনি তেমন তোমার সূচনা করার কোনো কারণ নেই ভগবান কু অর্জুন প্রথম অধ্যায়ে যেউ সব যুক্তি দেখাইলে যে এই কারণে আমি যুদ্ধ করা উচিত নয় তো দ্বিতীয় অধ্যায়ে সুদর্শন দেখছেন सब जुक्ति को भगवान खंडन कर भगवान सब गोटी गोटे खंडन कर ठीक नई भाव खंडा कर तेनाली भगवान कौन द्वित अध्याय तुम्हें जो ये सूचना कर जन जन्म होती मानने जात सही ध्रुव मृत्यु जन जन्म होती मानने इतना मर तेणु तुम सूचना न तुम सोच मर अच्छे तुम सूचना कारण तेरे भौतिक जगत में आम जहाँ देखुचे सबकि मृत सब कि शेष हो जाए तर नष्ट हो शेष हो जाए कि आउ गोटे एम जिन अच्छी जोटा कि मैं शेष हम तार मृत्यु ना सी कथा कह भगवान यज्ञान का अमृत अस्मृति मृतमा अमृत गमय वेद वर्णना करमसोमा ज्योतिर्गमय असतोमा सद्गमय मृतमा अमृत गमय ये भौतिक जगत हो तमसा बा अंधकार तेणु अंधकार न रहीकि आलोक आसवाई कहेद बना तमसमा ज्योतिर्गमय असतमा सद्गमय ये भौतिक जगत हूँ असत सब रही ये सृष्टि हम अंतिम ध्वंस होमती गोटे सृष्टि अच्छी तार ध्वंस ना से सृष्टि को आसवाप भगवान कहते शास्त्र बना कर असतमा सद्गमय এবং মৃতমা অমৃতময় এই ভৌতিক জগত হচ্ছে মরণশীল আর পূর্ব জ্ঞানের ভগবান কেছেন জন্ম মৃত্যু জরা ব্যাধি দুঃখ দশান দর্শন যে জাঁতি যে ভৌতিক জগত হচ্ছে প্রকৃতির এই জন্ম মৃত্যু জরা ব্যাধি দুঃখ দোষ বা দুঃখ এতে রয়েছে তেমন সে প্রকৃত জ্ঞান তেমন যে জগতের ঊর্ধ্ব বিষয়ে জাঁতি ज्ञान या भगवान विषय जानले नाम फेरते पुनर्जन्म दुखालय मसासुम नाम प्रमति महात्मा सांसिद्धिंग परमा कथा अष्टम अध्याय भगवान कैसे
भगवान को भगवान को सत्य अष्टम अध्याय रे मते जानियाटा बहुत सहज अनन्य चेतस सततम गोमान स्मृति नित्यसा तस्य अहम सलोव पात्र नित्य दुक्त सुदोगिन
अनन्य भावे अन्य प्रकार आश्रम माने की केवल यदि भगवान को स्मरण जीवे एवं भगवान का स्मरण करते गोमान स्मृति नित्यसा तस्य अहम सलोव पात्र नित्य दुक्त सुदोगिन जेतु से मो सहित सब दुक्त होती रही तेनाली सुलभ बहुत सहज लब्ध हो जाए सुलभ बाध कहे आर्था आसब जे बहुत सुखने लब्ध भगवान प्राप्त हो पार बहुत दुख कष्ट पड़े भगवान प्राप्त सुलभ तेणु जहाँ प्रश्न चाहिए भगवान प्राप्त कौन सुलभ आम भगवान सुलभ ना कौन लाभ कौन आम सब लाभ क्योंकि देखे ना आम कह भगवान जब सुलभ हो जाए भगवान जब स्मरण करवा अन्य चेता सतम भगवान स्मरण नित्य सरसे हम सुलभ पाए सुलभ हो सुलभ कौन आम लाभ आम आचार्य मैंने विभिन्न प्रकार प्रश्न पचार अर्जुन मन प्रश्न आसपे तेरे भगवान कह मत मो सुलभ कौन हम माम उपेत्य पुनर्जन्म दुखालय मशाचतम नापमति महात्मानं संसिद्धिं परमा कथा ते जो मैं प्राप्त हे माम उपेत्य पुनर्जन्म ताको आउ तक जन्म नबा पड़िबे पुनर्जन्म नबा पड़िबे कोटि नबा पड़िबे ना दुखालय मशाचतम आ पूर्व जो उपाहला ये भूत जगह तो होती दुखालय जन्म मृत्यु जरा व्याधि ये विभिन्न प्रकार दुख रही है खाली जो दुख रही ता नो ए अशाश्वत सर्वटे रही है भगवान कहते जो मैंने मत प्राप्त हे मान पेटे पुनर्जन्म दुखालय अशाश्वत ना प्रमंदी से जन्म मृत्यु जरावादि प्राप्त हे ना तेणु से महात्मा बोली कह ना प्रमंदी महात्मा से महात्मा एवं से सिद्धि परमान कथा परम सिद्धि श्रेष्ठ सिद्धि से लाभ कर मानव जीवन श्रेष्ठ सिद्धि होती भगवान प्राप्त तेणु ये भगवान कहले अष्टम अध्याय भगवान जो प्राप्त हमें से अमृत प्राप्त से मृत्यु ग्रहण करमृत प्राप्त तेणु त्रयोदश अध्याय भगवान कहते परमात्मा विषय जो ज्ञान देवी ज्ञान 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 अमृत न एवं से ज्ञान के ज्ञान परमात्मा शब्द ज्ञान कौन ना अनादि अनादि सत्यता हमें बुझ पर प्रभात महाराज कहते कहीं ना आम सब सब जिन आदि देखुचे सब जिन आरंभ चिंता करोट आरंभ है आम जन्म तारीख है सब जिन सृष्टि बहुत सृष्टि के वैज्ञानिक कहते हैं एत वर्ष पर ही पारे एत वर्ष पूर्व ही जाए पारे सब जिन कहते हैं सृष्टि केवे होगा किंतु जीव व आत्मार के सृष्टि है तार इतिहास नहीं तार सृष्टि ना जो जिनस आदि अच्छी तार सृष्टि आम जगह सृष्टि है आम भौतिक शरीर ए शरीर सृष्टि हो आदि अच्छे आम तारीख में डेट अफ बार्थ कहते डेट अफ बार्थ आम तारीख में जन्म होगा कि भगवान के जन्म है भगवान को मनाते जन्माष्टमी मनाते जन्माष्टमी तिथि मनाते आम तारीख में जन्म होती कि भगवान का जन्म कारण जमे दिव्यम एवं जो व्यक्ति तत्व तत्व आदि हम पुनर्जन्म नहीं मान की श्रद्धा आम जन्म बड़ी आम कर्म बड़ी भगवान का जन्म कर्म से भगवान रोशन सब दिव्य प्रकृत आम जन्म ना कि मृत्यु ना भगवान जन्म ना कि अजोन भयात्मा भूतानाश्वर विषन प्रकृति संभवामी आत्मा सी अजो तक जन्म ना जन्म रही था अजो एवं सी अव्यय व्यय हम शेष हम अजो विषन भयात्मा भूतानाश्वर विषन समस्त भौतिक जगत से नियंत्रणकारी भूतान
ପ୍ରକୃତି ସାମଧିସ୍ଥାୟ ଭଗବାନଙ୍କର ଦୁଇ ପ୍ରକାର ପ୍ରକୃତି ରହିଛି, ଗୋଟେ ହେଉଛି ଉଚ୍ଚତର ପ୍ରକୃତି, ଗୋଟେ ହେଉଛି ନିଚତର ପ୍ରକୃତି। ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ସେ ଉଚ୍ଚତର ପ୍ରକୃତି ଦ୍ୱାରା ଆସନ୍ତି। ଆମେ ଯେଉଁ ସୃଷ୍ଟି ହେଉଛେ, ଆମେ ଯେଉଁ ଜନ୍ମ ହେଉଛି, ଆମେ ଏଇ ନିଚତର ପ୍ରକୃତି ଦ୍ୱାରା ସୃଷ୍ଟି ହେଉଛେ। କର୍ମଣ ଜନ୍ତୁ ଦେହ ପ୍ରକୃତି ଶ୍ରୀମନ୍ ଭାଗବତ କୃତସ୍କନ୍ଧରେ ଏତେ ଶ୍ରଦ୍ଧାରେ ତାପରେ ଯେ ତାଙ୍କ ମାତା ଦେବତୀ କହୁଛନ୍ତି। ଆମେ କେମିତି ଜନ୍ମ ନେଉଛେ, ଆମ ପୂର୍ବ କର୍ମଫଳ ଅନୁସାରେ, ସେଇ ଅନୁସାରେ କର୍ମଣ ଦୈବ ନେତ୍ରୀଣ ଦେବତାମାନେ ଦେଖୁଛନ୍ତି, ସାକ୍ଷୀ ରହିଛନ୍ତି କିଏ ଏଇ କାର୍ଯ୍ୟ କରିଛି, ତେଣୁ ଏଇଭଳି ଭାବରେ ସେ ଶରୀର ପ୍ରାପ୍ତ ହେବ। କର୍ମଣ ଦୈବ ନେତ୍ରୀଣ ଜନ୍ତୁ ଦେହ ପ୍ରକୃତ, ତେଣୁ ସେ ଗୋଟେ ଦେହ ପ୍ରାପ୍ତ ହେଉଛି। 84 ଲକ୍ଷ ପ୍ରକାର ଶରୀର ଅଛି, କ୍ଷେତ୍ର ଯେଉଁ ରହିଛି, ଏଇ 84 ଲକ୍ଷ ପ୍ରକାର ଶରୀରରୁ ଗୋଟେ ପ୍ରକାର ସେ ଶରୀର ପ୍ରାପ୍ତ ହେଉଛି, ପୂର୍ବ ଜନ୍ମର କର୍ମଫଳ ଅନୁସାରେ ସେ ପ୍ରାପ୍ତ ହେଉଛି। କିନ୍ତୁ ଭଗବାନ ସେଭଳି ହେଉନାହାନ୍ତି, ଭଗବାନ କହୁଛନ୍ତି ମୁଁ ଯେଉଁ ଆସୁଛି ପ୍ରକୃତି ସାମଧିସ୍ଥାୟ, ପ୍ରକୃତି କହିଲେ ଭଗବାନଙ୍କ ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି, ସେ ଅନ୍ତରଙ୍ଗା ଶକ୍ତିରେ ଭଗବାନ ଆସନ୍ତି। ତେଣୁ ଇଏ ବହିରଙ୍ଗ ଶକ୍ତି ଦ୍ୱାରା ସେ ଆସନ୍ତିନି, ବହିରଙ୍ଗ ଶକ୍ତିରେ ଆମେ ଆସୁଛେ। ଆମେ ତ୍ରିଗୁଣରେ ବନ୍ଧା ହେଇକି ରହିଛେ, ସତ୍ୱ ରଜ ତମ ତ୍ରିଗୁଣରେ ବନ୍ଧା ହେଇକି ରହିଛେ, ତେଣୁ ଗୁଣର ପ୍ରଭାବ ଅନୁସାରେ ଆମେ ନେକ୍ସଟ ଜନ୍ମ ପରଜନ୍ମଟା ପ୍ରାପ୍ତ ହେଉ। 14,000 ଭଗବାନ କହିଲେ ଯଦି ମୃତ୍ୟୁ ସମୟରେ ଯଦି ସେ ସତ୍ୟଗୁଣ ପ୍ରାଧାନ୍ୟ ରହିଥିବ, ଯଦା ସପ୍ତମ ପ୍ରବୋଧେତୁ ପ୍ରଳୟ ଜ୍ଞାନ ଦେହବୋଧ ତଦ ଉତ୍ତମ ବିଧାନ ଲୋକାନ୍ତେ, ଯଦି ମୃତ୍ୟୁ ସମୟରେ ତାର ସତ୍ୟଗୁଣର ପ୍ରାଦୁର୍ଭାବ ରହିବ, ସତ୍ୟଗୁଣ ପ୍ରଭାବ ରହିବ, ତାହେଲେ ସେ ଉତ୍ତମ ବିଧାନ ଲୋକାନ୍ ଅମଳା ଅମଳା ଉନ୍ନତର ଲୋକ ସବୁ ରହିଛି, ସ୍ୱର୍ଗଲୋକ ଇତ୍ୟାଦି ସେ ଲୋକକୁ ପ୍ରାପ୍ତ। ରଜସୀ ପ୍ରଳୟ କରୁଥିବା କର୍ମ ସଂଘିଷିତା ଏତେ, ଯଦି ମୃତ୍ୟୁ ସମୟରେ ରଜଗୁଣ ପ୍ରାଧାନ୍ୟ ରହିବ ତାହେଲେ ସେ ପୁଣି କର୍ମ ଏ ମନୁଷ୍ୟ ଶରୀର ପ୍ରାପ୍ତ ହେବ। ଏବଂ ତଥା ପ୍ରଣୀଣ ତମସୀ ମୂଳ ଯୌନିଷିତା ଏତେ, ଯଦି ତମସୀ ବା ତମଗୁଣ ପ୍ରାଧାନ୍ୟ ରହିଥିବ ମୃତ୍ୟୁ ସମୟରେ ତାହେଲେ ସେ ମୂଳ ଯୋନି ପ୍ରାପ୍ତ ହେବ। ମୂଳ ଯୋନି କହିଲେ ନିଚତର ଯୋନି ଯେଉଁ ରହିଛି, 80 ଲକ୍ଷ ପ୍ରକାର ଜୀବଜନ୍ମୀ ଅଛି ସେଟା ପ୍ରାପ୍ତ ହେବ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ରହିଛି ସୃଷ୍ଟି ଆରମ୍ଭ ହେଉଛି, ତାର ଆମେ ଗୋଟେ ଏବେ ଶରୀର ଯେଉଁ ପ୍ରାପ୍ତ ହେଉଛେ ଆରମ୍ଭ ରହିଛି, ଏ ଯେଉଁ ଶରୀର ଆମେ ପ୍ରାପ୍ତ ହେଉଛେ ଏ ଶରୀର ଆରମ୍ଭ ହେଉଛି। କିନ୍ତୁ ଆମର କେବେ ଆରମ୍ଭ ହେଉଛି, ଆମେ ଯେଉଁ ଆତ୍ମା କଥା କୁହାଯାଉଛି ଆତ୍ମାର କେବେ ଆରମ୍ଭ ହେଉଛି ନା, ଆତ୍ମାର ସେମାନଙ୍କର ସେ ଦିନ ନାହିଁ ଯେ ଅମକ ଦିନ ସୃଷ୍ଟି ହେଲା, ଭଗବାନ ଅମକ ଦିନ ସୃଷ୍ଟି ହେଲେ ସେଥିପାଇଁ ଆମେ ଚିନ୍ତା କରିବୁ। ସେଥିପାଇଁ ଅନାଦି ଶବ୍ଦଟା ଆମେ ବୁଝିପାରିବାନି, ଭଗବାନ ପ୍ରଥମେ ସେ କଥା କହୁଛନ୍ତି ଅର୍ଜୁନଙ୍କୁ, ମତ୍ୟବାନ ଜ୍ଞାତନାଶେ ଜନାଦିବା ନ ଚୈବ୍ୟାମ ସର୍ବେ ଭୟମ ତପରମ। ହେ ଅର୍ଜୁନ, ଏମିତି କେବେ ସମୟ ନଥିଲା ଯେତେବେଳେ ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ, ଏବଂ ଏମିତି କେବେ ସମୟ ହେବନି ଯେତେବେଳେ ଆମେ କେହି ରହିବାନି, ଅର୍ଥାତ୍ ଆମେ ସବୁବେଳ ପାଇଁ ରହିଛେ। ତେଣୁ ଆମେ ଯେହେତୁ ଭୌତିକ ଜଗତରେ, ଭୌତିକ ଜଗତର ଆଦି ଅଛି ଅନ୍ତ ଅଛି, ତେଣୁ ଭୌତିକ ଜଗତ ଭିତରେ ଆମେ ରହିଥିବା ହେତୁ ଆମେ ଅନାଦି ବିଷୟରେ ଚିନ୍ତା କରିପାରିବା ନାହିଁ। ତେଣୁ ପ୍ରକୃତରେ ଆମେ ହେଉଛେ ଅନାଦି, ଭଗବାନ ଯେଭଳି ଭାବରେ ଅନାଦି ଯାହା ଆଦି ନାହିଁ, ସେ ସବୁବେଳ ପାଇଁ ରହିଛନ୍ତି, ଶାଶ୍ୱତ ମୃତ୍ୟୁ ଅଳା ଆମ ବିଷୟରେ କିନ୍ତୁ ଭଗବାନ କହୁଛନ୍ତି ସେ କଥା, ନ ଜାୟତେ ବ୍ୟତେ ବା କଦାଚିତ ନାୟମ ଭୂତା ଭବିତା ବା ନ ଭୂୟ ଅଯୋ ନିତ୍ୟ ଶାଶ୍ୱତ ହୁଏ ପ୍ରାଣ ନ ନେତେ ହନୁମାନ ଶରୀରେ ଅଯୋ ନିତ୍ୟ ଶାଶ୍ୱତ ହୁଏ ଶରୀର। ଅଜ ଆମର ଜନ୍ମ ନାହିଁ ଏବଂ ଆମେ ହେଉଛେ ନିତ୍ୟ ବା ଶାଶ୍ୱତ, ସବୁବେଳ ପାଇଁ ଆମେ ରହିଛେ, ଆମେ ଏଇ ଶରୀର ପରିବର୍ତ୍ତନ କରି ଚାଲିଛୁ। ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣରେ ନ ଯାଇଛେ ସେତେଦିନ ପର୍ଯ୍ୟନ୍ତ ଆମେ ଏଇ ଭୌତିକ ଜଗତରେ ବୁଲୁ। ମହାପ୍ରଭୁ କହୁଛନ୍ତି ଚକ୍ରାନ୍ତରେ, ବ୍ରହ୍ମାଣ୍ଡ ଭ୍ରମିତି କୋଲ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତି କଥା। ଯଦି ଆମେ ଭଗବାନଙ୍କ ଶରଣରେ ନ ଯାଉଛେ, କେତେଜଣ କୁହନ୍ତି ଯେ ଯେତେବେଳେ ସମୟ ଆସିବ ଆମେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ଯେଉଁଠି ଆସିଥିବ ସେଇଠି ପଳେଇବା, କିନ୍ତୁ ସେଇଟା ଠିକ୍ ନୁହେଁ। ଆମେ ଅନାଦି କେବେ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ଅତଏବ ମାୟାରେ ଦେହ ସଂସାର ଆଦି ଆମେ କେବେ ପବିତ୍ର ଦେବତା ଆସିଲେ ତାର ଆଦି ନାହିଁ। ଛାତ୍ର ବନା କୃଷ୍ଣ ଭଗବାନଙ୍କୁ ଯେତେବେଳେ ଆମେ ଭୁଲି ଯାଉଛେ କୃଷ୍ଣ ବୋଲି ସେଇ ଯିବ ଅନାଦି ବୈମୁଖ ଅନାଦି ଏଇଠି ଭଗବାନ କୃଷ୍ଣ ଅନାଦି ତାର ଆଦି ନାହିଁ। ଆମେ ଅନେକ ଏତେ କୋଟି କୋଟି ବର୍ଷ ତଳେ 50 କୋଟି ବର୍ଷ ତଳେ କି 100 କୋଟି ବର୍ଷ ତଳେ ଆମେ ପବିତ୍ର ଜଗତରେ ଆସିଲେ ନା ସେଇ ସବୁବେଳେ ରହିଛି ପବିତ୍ର ଜଗତରେ ଅନାଦି କୃଷ୍ଣ ବୋଲି ସେଇ ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ କୃଷ୍ଣ ବୋଲି ସେଇ ଯିବ ଅନାଦି ବହିର୍ମୁଖ ସେତେବେଳେ ସେ ବହିର୍ମୁଖ ଏ ଭୌତିକ ଜଗତ କି ତାର ଆସକ୍ତି ଆଣିଛି। ତେଣୁ ଅତୈବ ମାୟାତାରେ ଦେହ ସଂସାର ଆଦି ତେଣୁକରି ସେ ଏ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଜରାବ୍ୟାଧି ବିଭିନ୍ନ ପ୍ରକାର ଦୁଃଖ ସେ ପ୍ରାପ୍ତ। ତେଣୁ ଯେହେତୁ ଆମେ ଭଗବାନଙ୍କ ଅଂଶ ଭଗବାନ ହେଉଛନ୍ତି ଅନାଦି ଆମେ ମଧ୍ୟ ସେଇଭଳି ଭାବରେ ଅନାଦି ଏତେ କୋଟି ବର୍ଷ ତଳେ ଭଗବାନ ସୃଷ୍ଟି ହେବେ ସେମିତି ନାହିଁ ଭଗବାନ ସବୁବେଳେ ପାଇଁ ଅଛନ୍ତି ଏବଂ ଆମେ ଭଗବାନଙ୍କ ଅଂଶ ହିସାବରେ ଆମେ ମଧ୍ୟ ସବୁବେଳେ ରହିଛୁ ତେଣୁ ଆମେ ମଧ୍ୟ ଅନାଦି ଏବଂ ଅନାଦିମତ ପରମ ବ୍ରହ୍ମ ଶ୍ରେଷ୍ଠ ବ୍ରହ୍ମ ହେଉଛନ୍ତି ସବୁ ଶ୍ରେଷ୍ଠ ପରମ ଭଗବାନଙ୍କ ସହିତ ଯୁକ୍ତ ସେମାନେ ବ୍ରହ୍ମ ଏବଂ ସେ ଯେଉଁ ଦୁଇ ପ୍ରକାର ବ୍ରହ୍ମ ରହିଛନ୍ତି ଗୋଟେ ହେଉଛନ୍ତି ବ୍ରହ୍ମ ଗୋଟେ ହେଉଛନ୍ତି ପରମ ବ୍ରହ୍ମ ପରମ ବ୍ରହ୍ମ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ନିଜଂ ବିଭୁ ପ୍ରଭୁତ ପ୍ରସଙ୍ଗରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଅର୍ଜୁନ ସେ ହେଉଛନ୍ତି ପରମ ବ୍ରହ୍ମ ଆମେ ହେଉଛୁ ବ୍ରହ୍ମ ଭଗବାନ ଆଉ ଆମେ ଭିତରେ ତଫାତ ହେଉଛି ଭଗବାନଙ୍କ ଯଦି ଆମେ ଅଂଶ ମମି ମାଂସ ଜୀବ ଲୋକେ ଜୀବଭୂତ ସନାତନ ଆମେ ଭଗବାନଙ୍କର ଅଂଶ ହେଲେ ମଧ୍ୟ ଭଗବାନ ହେଉଛନ୍ତି ପରମ ବ୍ରହ୍ମ ଆମେ ହେଉଛେ ବ୍ରହ୍ମ ଏଇ ତଫାତ ବିଭୁ ସେ ହେଉଛନ୍ତି ବିଭୁ ତାଙ୍କର ଅନନ୍ତ ସେ ଅନ୍ତ ନାହିଁ କିନ୍ତୁ ଆମର ଅନ୍ତ ଅଛି ଆମ ହେଉଛେ ଅଣୁ ଭଗବାନ ହେଉଛନ୍ତି ବିଭୁ ଆମେ ହେଉଛେ ଅଣୁ ଭଗବାନଙ୍କର ଅଂଶ ଅଣୁ ତେଣୁ ବ୍ରହ୍ମ ଏବଂ ପରମ୍ପରା ଭିତରେ ତଫାତ ରହିଛି। ଭଗବାନ ଏଠି ପରମ୍ପରମ ବିଷୟରେ କହୁଛନ୍ତି ମାନେ ଯେଉଁଟାକ ପରମାତ୍ମା ରୂପରେ ଭଗବାନ ସବୁରେ ଅଛନ୍ତି ସେ ବିଷୟରେ ପରସ୍ପରକୁ ସେ ବର୍ଣ୍ଣନା କରାଯିବ ଯେଉଁ ବିଷୟରେ ବର୍ଣ୍ଣନା କରାଯିବ ତେଣୁ ଅନାଦିମତ ପରମ୍ପରମ ନ ଅସଦୁଚ୍ୟତେ ଏ ଭୌତିକ ଜଗତ କହିଲେ ସତ୍ ଅସତ୍ ଦୁଇଟି ଜିନିଷ ରହିଛି କାର୍ଯ୍ୟ କାରଣ ସତ୍ ଅସତ୍ ଏ ଭୌତିକ ଜଗତ ଯାହା ସବୁ ସୃଷ୍ଟି ହେଉଛି ଇଏ ହେଉଛି ଗୋଟେ କାର୍ଯ୍ୟ ଆର କାରଣ କ'ଣ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି ନା କାରଣ ବ୍ୟବସାୟ ଆସୁଛନ୍ତି ସବୁ କିଛି କାରଣ ବ୍ୟବସାୟୀ ବିଷ୍ଣୁଙ୍କ ଠାରୁ ଆସୁଛନ୍ତି ସବୁ ଭୌତିକ ଜଗତ କାରଣ ସେ ହେଉଛନ୍ତି କଜାଲ ବସେଣ୍ଟ କର୍ମ କହୁଛନ୍ତି କଜାଲ ବସେଣ୍ଟ କଜ କଜ ଆଣ୍ଡ ଏଫେକ୍ଟ କାର୍ଯ୍ୟ ଏଫେକ୍ଟ ହେଉଛି କାର୍ଯ୍ୟ କଜ ହେଉଛି କାରଣ ସବୁ ଜିନିଷର ଆମେ ଦେଖୁଛେ ଭୌତିକ ଜଗତ ଯାହା ସବୁ ରହିଛି ଯାହା ସବୁ ସୃଷ୍ଟି ହେଉଛି ଯାହା ସବୁ ହେଉଛି ତାର ଗୋଟେ କାରଣ ରହିଛି ଏ କାର୍ଯ୍ୟ ଏବଂ କାରଣ କିନ୍ତୁ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ସବୁ ଜିନିଷ ରହିଛି ସେ କାର୍ଯ୍ୟ କାରଣ ତାର ନାହିଁ ନ ଅସଦ ଉଚ୍ଚତି କାର୍ଯ୍ୟ କାରଣ ସେସବୁ ନାହିଁ ଆମର ବର୍ଣ୍ଣାକଳ ଉପନିଷଦରେ ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ ନ ତତ ସମସ୍ୟା ଭୌତିକଶ୍ଚ ଦୃଶ୍ୟତେ ପରାଶକ୍ତି ବିଧେଇ ବସୁଏତେ ସ୍ୱଭାବିକ ଜ୍ଞାନ ବଳ ପିଆଜ ଇଏ ହେଉଛି ଜ୍ଞାନ ଜ୍ଞାନ ପରମାତ୍ମା ସମୁଦ୍ର ଜ୍ଞାନ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ ଆମେ ଭୌତିକ ଜଗତରେ ଏମିତି କିଛି ଜିନିଷ ପାଇବାନି ଯେଉଁଟାର କିଛି କାରଣ ନାହିଁ ସବୁ ସବୁ ଜିନିଷର ସବୁ କାର୍ଯ୍ୟର ଗୋଟେ କାରଣ ରହିଛି ଉଦାହରଣ ସ୍ୱରୂପ ଆମେ ଗୋଟେ ଦେଖିବା ଗଛ ଗଛଟା ଯେଉଁ ହେଉଛି ଗଛ ହେଉଛି ମାନେ ଗଛ ଗୋଟେ ନୂଆ ବାହାରିଲା ଗୋଟେ ଗଛଟି ତିଆରି ହେଲା ମାନେ ସୃଷ୍ଟି ହେଲା କେମିତି ହେଲା ନା ମଞ୍ଜି ପୋତିବାରୁ ସେ ଗଛଟି ହେଲା ନାଇଁ ତେଣୁ ଯଦି ପ୍ରଶ୍ନ ପଚାରିଯିବ ମଞ୍ଜିଟା କେଉଁଟା ଆସିଲା ପ୍ରଥମେ କେଉଁଟା ମଞ୍ଜି ନା ଗଛ ଆମ ଗଛ ମଞ୍ଜି ହେଉଛି ତେଣୁ ଗଛ କେଉଁଠି ଆସିଲା ନା ମଞ୍ଜି ଗଛ ଆସିଲା ବିସ୍ତାର ହେଉଛନ୍ତି ବଳରାମ। ତେଣୁ ଅନ୍ତିମରେ ଆମେ ଯାଇ ପହଞ୍ଚିବା କୃଷ୍ଣଙ୍କ ପାଖରେ। ତେଣୁ କୃଷ୍ଣ କେଉଁଠୁ ଆସୁଛନ୍ତି? ସିଏ ହେଉଛନ୍ତି ସର୍ବକାରଣର କାରଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାମ ଗୋବିନ୍ଦ ସର୍ବକାରଣ କାରଣ, ତାଙ୍କର ଆଦି ନାହିଁ। ଏବଂ ସିଏ ହେଉଛନ୍ତି ପରମେଶ୍ୱର, ସମସ୍ତ ନିୟନ୍ତ୍ରଣକାରୀ ଆମେ ବହୁତ କେତେ ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, କିନ୍ତୁ ଆମଠୁ ଯେତେ ଉନ୍ନତ ସ୍ଥିତିରେ ଯାହା ନିୟନ୍ତ୍ରଣକାରୀ ଥିଲେ ମଧ୍ୟ ତାଙ୍କର ମଧ୍ୟ ଜଣେ ନିୟନ୍ତ୍ରଣକାରୀ ଅଛନ୍ତି, ତାଙ୍କର ମଧ୍ୟ ନିୟନ୍ତ୍ରଣ। ଏମିତି ଅନ୍ତିମରେ ମଧ୍ୟ ପହଞ୍ଚିବା ପରମ ନିୟନ୍ତ୍ରଣକାରୀ ସେ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ତେଣୁ ସିଏ ହେଉଛନ୍ତି ସର୍ବକାରଣର କାରଣ। ତେଣୁ ତାଙ୍କ ପାଖରେ ନ ଦଶ କାର୍ଯ୍ୟ କାରଣ ବିଦ୍ୟତେ, ତାଙ୍କର ଆଉ କାର୍ଯ୍ୟ କାରଣ ଏସବୁ ନାହିଁ। ଆମେ ଭୌତିକ ଜଗତରେ ଯାହା ସବୁ ଦେଖୁଛେ ସବୁ କିଛି କାର୍ଯ୍ୟର ଗୋଟେ କାରଣ ରହିଛି, ଏସବୁ ଭୌତିକ ଜଗତରେ ରହିଛି, କିନ୍ତୁ ଭଗବାନ ପାଇଁ ଆଉ କୌଣସି କାରଣ ନାହିଁ। ପରମ କାରଣ ସେ ଅନାଦି ପରମ କାରଣ, ସେ ହେଉଛି ପରମ କାରଣ, ତାଙ୍କର ଆଉ କେହି କାରଣ ନାହାନ୍ତି। ତେଣୁ ଉପନିଷଦରେ ମନା କରାଯାଉଛି ନ ଦଶ କାର୍ଯ୍ୟ କାରଣ ଚିଦେଶେ ନ କଥ ସମସ୍ୟା ବେଦିକସ୍ୟ ଦୃଶ୍ୟତେ, ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନ କଥ ସମ। ଆଉ ଅଧିକତା କ'ଣ କହିବା, ନ କଥ ସମସ୍ୟା ବେଦିକସ୍ୟ ଦୃଶ୍ୟତେ, ଅଧିକତା କ'ଣ କହିବା? ଯଦି ଭଗବାନଙ୍କ ସହ ସମାନ ହେଇପାରିବେନି ତାହେଲେ ତାଙ୍କ ସବୁ ଅଧିକତା କ'ଣ କହିବେ, ପ୍ରଶ୍ନ ଉଠୁନି ସେ। ଏବଂ ପରାଶ ଶକ୍ତି ବିଭିନ୍ନ ସ୍ପିଏତେ, ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛି, ପ୍ରାସ ଶକ୍ତି ବିନ୍ଧେଇ ଏବଂ ସ୍ୱାଭାବିକ, ଏସବୁ ସ୍ୱାଭାବିକ ଅଟୋମେଟିକ ଯେଉଁ କୁହାଯାଏ ଅଟୋମେଟିକାଲି ସବୁ ହେଉଛି, ଭଗବାନ ଚାହୁଁଛନ୍ତି ସୃଷ୍ଟି ହେବା ପାଇଁ ସୃଷ୍ଟି ହେଇଯାଉଛି। ପ୍ରବନ୍ଧ କହୁଛନ୍ତି ଆମେ ଗୋଟେ ଯଦି ରଙ୍ଗ କରିବା, ରଙ୍ଗ କରିବା ପାଇଁ ଆମର ବହୁତ ଜିନିଷ ଦରକାର, ତୁଳି ଦରକାର, କାଗଜ ଦରକାର, ଏସବୁ ଦରକାର, ପେନସିଲ ଦରକାର, ଏସବୁ ଦରକାର ଆମେ ଗୋଟେ ରଙ୍ଗ କରିବା। କିନ୍ତୁ ଭଗବାନ ଯେତେବେଳେ ଚାହୁଁଛନ୍ତି ରଙ୍ଗ କରିବା ପାଇଁ ସକାଳୁ ଦେଖିବା ଆମେ ବିଭିନ୍ନ ପ୍ରକାର ଫୁଲ ସବୁ ସୃଷ୍ଟି ହେଇଯାଉଛି, ଅନେକ ପ୍ରକାର ଫୁଲ, ଧଳା, ହଳଦିଆ, ଲାଲ, ଗୋଲାପି, ନ୍ୟୁଟନ ଯେଉଁ ଦେଖିଲେ ସେ କହିଲେ ରିସର୍ଚ୍ଚ କଲେ କ'ଣ ପାଇଁ ତଳେ ପଡ଼ୁଛି ଆପଲଟା, ରିସର୍ଚ୍ଚ କରି 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 ଅନ୍ତିମରେ ସେ କହିଲେ ହେଉଛି ମାଧ୍ୟାକର୍ଷଣ ଶକ୍ତି, ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏଇଟା ସବୁକିଛି ତା ପୃଥିବୀ ପ୍ରତି ଆକୃଷ୍ଟ ହୋଇଥାଏ, ତେଣୁ ସେଇଥିପାଇଁ ଆପଲଟି ତଳେ ପଡ଼ୁଛି। କିନ୍ତୁ ସେଇଟା ଫାଇନାଲ ଅନ୍ତିମ ଜ୍ଞାନ ନୁହେଁ, ଅନ୍ତିମ ସତ୍ୟ ସେଇଟା ନୁହେଁ, କାହିଁକି ଯଦି ପଚରାଯିବ ମାଧ୍ୟାକର୍ଷଣ ଶକ୍ତି କେଉଁଠୁ ଆସିଲା ତାହାର ଶକ୍ତି ସେଇଟା ବୈଜ୍ଞାନିକମାନେ କହିପାରୁନାହାନ୍ତି। ତେଣୁ ଭଗବାନ ତାର ଉତ୍ତର ଦେଇଛି, ଭଗବତ ନବମତା ମାୟା ଯାଜ୍ଞା ପ୍ରକୃତି ସ୍ମୃତି ସଚରାଚରଣ, ମୁଁ ଯେଉଁଟା ଅଧ୍ୟକ୍ଷତା ମୁଁ ଯେଉଁଟା କହିବି ସେ ଅନୁସାରେ ସୃଷ୍ଟି ସବୁ ହେଉଛି, ମୋର ଅଧ୍ୟକ୍ଷତା ମୋର ଇଚ୍ଛା ଅନୁସାରେ ସବୁ ସୃଷ୍ଟି ହେଉଛି। ତେଣୁ ଅନ୍ତିମ କାରଣ ହେବ ଭଗବାନ କୃଷ୍ଣ, ଏବଂ ଯାହାଙ୍କର ଆଉ କେହି କାରଣ ନାହିଁ ସେ ହେଉଛନ୍ତି ଅନ୍ତିମ କାରଣ। ତେଣୁ ଇଏ ତାଙ୍କର ଯାହା ସବୁ ରହିଛି ଶକ୍ତି, ଇଏ ହେଉଛି ସ୍ୱାଭାବିକ, ତାଙ୍କର ଯଦିଓ ଅନେକ ପ୍ରକାର ଶକ୍ତି ରହିଛି ତାଙ୍କ ମୁଖ୍ୟରେ ତିନି ଭାଗରେ ବ୍ୟକ୍ତ କରାଯାଉଛି, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାତ। ଭଗବାନଙ୍କର ଜ୍ଞାନ ଯେତେ ଜ୍ଞାନ ଜ୍ଞାନ ମତାମ ମତା ସ୍ମୃତି ଜ୍ଞାନ ଅପହରଣ ଭଗବତରେ ଗ୍ରହଣ କରୁଛନ୍ତି, ଯେତେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ତାଙ୍କର ଜ୍ଞାନ କେଉଁଠୁ ଆସୁଛି ଭଗବାନଙ୍କର ଆସୁଛି। ତେଣୁ ଭଗବାନଙ୍କର ଜ୍ଞାନ କେଉଁଠୁ ଆସିଲା ସ୍ୱାଭାବିକ, ଭଗବାନଙ୍କର ସ୍ୱାଭାବିକ ଭାବରେ ଅଟୋମେଟିକାଲି ଭଗବାନଙ୍କର ସେ ଜ୍ଞାନ ରହିଛି, ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଜ୍ଞାନ ଜ୍ଞାନ କଥା ତାଙ୍କର ଜ୍ଞାନ ହେଉଛନ୍ତି ଭଗବାନ ଭଗବାନଙ୍କ ସହ ମତା ସ୍ମୃତି ଜ୍ଞାନ ଅପହରଣ ଭଗବାନ ଠାରୁ ଜ୍ଞାନ ଆସୁଛି। ବୈଜ୍ଞାନିକ କୁହନ୍ତି ତାଙ୍କର ଯେଉଁ ଜ୍ଞାନ ସବୁ ରହିଛି ସେଇଟା ହେଉଛି 99% ପର୍ସପିରେସନ୍, 1% ଇନ୍ସପିରେସନ୍। ସେମାନେ ବହୁତ ରିସର୍ଚ୍ଚ କରୁଥିବେ, ଗବେଷଣା କରୁଥିବେ, ଜାଣିଥିବ ରବୀନ୍ଦ୍ର ପୁରାଣ ଯେଉଁ DNA ଇଏ କଲେ, ଉଦ୍ଭାବନ କଲେ, ବହୁତ ବର୍ଷ ଧରିକି ସେମାନେ ଗବେଷଣା କରୁଥିବେ, କିନ୍ତୁ ହଠାତ୍ ତାଙ୍କର ଗୋଟେ ବୁଦ୍ଧି ଆସି ପହଞ୍ଚିବ, ସେଇଟା ଇନ୍ସପିରେସନ୍ କହନ୍ତି। ସେଟା ହଠାତ୍ ଗୋଟେ ବୁଦ୍ଧି ଆସିବ, ତାପରେ ସେଇଟା ସବୁ ସେ ଜାଣିପାରିବେ ହଁ ଏଇଟା ହେଉଛି ଠିକ। ବୈଜ୍ଞାନିକ ତାଙ୍କର ଯେଉଁ ସକ୍ସେସ୍, ସେ ଯେଉଁ ସିଦ୍ଧି ପାଉଛନ୍ତି ସେଇଟା ହେଉଛି 99%, 99 ଭାଗ ହେଉଛି ସେମାନେ କଷ୍ଟ କରୁଛନ୍ତି, କିନ୍ତୁ ଗୋଟେ ଭାଗ ଇନ୍ସପିରେସନ୍, ଗୋଟେ ପ୍ରେରଣା ଆସୁଛି। କେଉଁଠୁ ଆସୁଛି ସେଇଟା ସେମାନେ କହିପାରୁନାହାନ୍ତି, କିନ୍ତୁ ସେ ପ୍ରେରଣା ଭଗବାନଙ୍କର ଆସୁଛି। ଭଗବାନ ରହିଛନ୍ତି ଏବଂ ତାଙ୍କ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ତେଣୁ ଜ୍ଞାନଟା ଯୋଉ ଇନ୍ସପିରେସନ ଯୋଉ କୁହାହଉଛି, ପ୍ରେରଣା ଆସିଲା, ସେ ପ୍ରେରଣାଟା ଭଗବାନ ଦେଉଛନ୍ତି। ପରମାତ୍ମା ଉପରେ ଯେଉଁ ଜ୍ଞାନ ଯେଉଁ ରହିଛନ୍ତି, ପରମାତ୍ମା ଉପରେ ରହିଛନ୍ତି, ସେ ଜ୍ଞାନଟି ଦେଉଛନ୍ତି। ଜ୍ଞାନ ସିଏ ହେଉଛନ୍ତି ଜ୍ଞାନ, ସିଏ ତାଙ୍କଠାରୁ ଜ୍ଞାନ ଆସୁଛି, ସେ ଜ୍ଞାନଟି ଦେଉଛନ୍ତି। ତେଣୁ ତାଙ୍କର ଏସବୁ ସ୍ୱାଭାବିକ ସ୍ୱାଭାବିକ ଜ୍ଞାନ ବଳ, ଭଗବାନଙ୍କର ବଳ, ଭଗବାନ ବଳମ ବଳତାମ ଚାହମ କାମ ରାଗ ବିବର୍ତ୍ତ ଧର୍ମ ଆବୃତ ବୋଧ ଏସବୁ କାମ ସମୟ ବଳତାର ଦେଶମଧ୍ୟରେ ବହନ କରିଛି। ବଳମ ବଳବତ୍ତାମ ଚାହମ, ଯେତେ ବଳବାନ ବ୍ୟକ୍ତି ମଧ୍ୟ କହିଲେ ତାଙ୍କର ବଳ ହେଉଛନ୍ତି ଭଗବାନ, ଭଗବାନ ସେ ବଳ ଦେଇଛନ୍ତି, ବଳଦେବ, ବଳଦେବ, ବଳଦେବ ମଧ୍ୟ ସେ ବଳ ପ୍ରଦାନ କରୁଛନ୍ତି। ନାୟମାତ୍ମା ବଳହୀନ ଲଭ୍ୟ ଉପନିଷଦରେ ରହିଛି ଗୋଟେ ଶ୍ଳୋକ ଅଛନ୍ତି। ଦୁଇ ପ୍ରକାର ବଳ ଅଛି, ଗୋଟେ ହେଉଛି ଚିତ୍ ବଳ, ଗୋଟେ ହେଉଛି ଭୌତିକ ବଳ। ଭୌତିକ ବଳ ଯେତେ ଥିଲେ ମଧ୍ୟ ଜଣେ ଭଗବାନ ଜାଣିପାରିବେନି, ସେ ବଳ ଦ୍ୱାରା ଭଗବାନ ଜାଣିପାରିବେନି। ଚିତ୍ ବଳ ମାଧ୍ୟମରେ ଜଣେ ଭଗବାନ ଜାଣିବେ, ତେଣୁ ସେ ଚିତ୍ ବଳ ଆସି ଭଗବାନ ବଳଦେବ ପ୍ରଦାନ କରୁଛନ୍ତି। ଚିତ୍ ସଚିତ ଆନନ୍ଦ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଚିତ୍ ବଳ ଅଛନ୍ତି ଭଗବାନଙ୍କର। ଚିତ୍ ବଳରୁ ଆମେ ଯେଉଁ ଚେତନା ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ, ସେ ଜ୍ଞାନ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବୁ। ତେଷାଂ ସତତି ଯୁକ୍ତାନାଂ ଭଜତାଂ ପ୍ରତି ପ୍ରବତଂ ଦଦାମି ବୁଦ୍ଧି ଯୋଗଂ ତାଂ ଯେନ ମାନଂ ପ୍ରଦାନ କୃତେ। ଭଗବାନ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, ଭଗବାନଙ୍କ ଭଜନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯେଉଁମାନେ ଭଗବାନଙ୍କ ଭଜନ କରୁଛନ୍ତି, ଆଜି ୱାର୍ଲଡ ଭଜନ ଆଜି ଅନ୍ତିମ ଦିନ, ଆମ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଆଜି ପାଶ୍ଚାତ୍ୟ ଜଗତ ଯାଇଥିଲେ, ଯେଉଁଥିପାଇଁ କି ଆଜି ସାରା ପୃଥିବୀରେ ଏଇ ଭଗବାନଙ୍କ ହରିନାମ କୀର୍ତ୍ତନ ହେଉଛି। ତେଣୁ ଆମେ ପାଳନ କରୁଛୁ ଗୋଟେ ଗୋଟେ ସପ୍ତାହ ଧରିକି ଆମେ ସେଟା ପାଳନ କରୁଥିଲୁ। ଗତ ରବିବାର ଆମର ଭୁବନେଶ୍ୱର ପାଳନ କରାଯାଇଥିଲା ଗୁଜା ମନ୍ଦିରରେ, ସେଠି ଯାଇଥିଲେ, କୀର୍ତ୍ତନ କରିକି ଆସିଥିଲେ, ଏବଂ ଆଜି ମଧ୍ୟ କଟକରେ ନଗର କୀର୍ତ୍ତନ କରାଗଲା, ନଗର କୀର୍ତ୍ତନ କରାଗଲା, ନାମ କୀର୍ତ୍ତନ କରାଗଲା, ଆମର ଭକ୍ତମାନେ ସବୁ ଯାଇଥିଲେ। ତେଣୁ ଏଇ ସେଟା ପାଳନ କରାଯାଉଛି ୱାର୍ଲଡ ଭଲ୍ୟୁ ନେମ୍ ଡେ, ୱିକ୍ ପାଳନ କରାଯାଉଛି, ଗୋଟେ ସପ୍ତାହ ପାଳନ କରାଯାଉଛି। ତେଣୁ ଏଇ ଭଗବାନଙ୍କ ନାମ, ଭଗବାନଙ୍କର ଯେଉଁ ରହିଛି ଭଜନ, ଏ ଭଜନର ଇଏ ହେଉଛି ଗୋଟେ କୀର୍ତ୍ତନ ହେଉଛି ଭଜନର ଗୋଟେ ଅଙ୍ଗ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ। ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ତା ଦେହରୁ ସବୁଠୁ ତିନୋଟି ଅଙ୍ଗ ହେଉଛି ଶ୍ରେଷ୍ଠ, ସେ ହେଉଛି ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ। ତେଣୁ ଏ ତିନୋଟି ଭିତରେ ମଧ୍ୟ କେଉଁଟା ଶ୍ରେଷ୍ଠ ଯଦି ପଚରାଯିବ, ତାହେଲେ ଭାଗବତ ମନା କରାଯାଇଛି ଯେ ତାଙ୍କର ଶ୍ରେଷ୍ଠ ହେଉଛି ଏ ତିନୋଟି ଭିତରେ ଶ୍ରେଷ୍ଠ ହେଉଛି କୀର୍ତ୍ତନ। ଭାଗବତ ମନା କରାଯାଇଛି ଏତନ୍ ନିର୍ମିତନା ଇଚ୍ଛତାମ ଦୁଃଖେଗମ ଯୋଗୀ ନାମ ନିର୍ମିତ ହରେ ନାମାନ କୀର୍ତ୍ତନ। ଯେତେ ଏତନ୍ ନିର୍ମିତମାନ, ଏଥିରେ କୌଣସି ବିବାଦ ନାହିଁ, ଇଚ୍ଛତାମ ଅକୃତ ଭୟ ହବ। ପରିଚିତ ମାନେ ପ୍ରଶ୍ନ ପଚାରିଛନ୍ତି କେମିତି ଜାଣେ ଅକୃତ ଭୟ ହବ, କେମିତି ଜାଣେ ମୃତ୍ୟୁ ଭୟରେ ମୁକ୍ତ ହବ, କିନ୍ତୁ ସେ ପ୍ରଶ୍ନ ଉପରେ ଶୁକ୍ର ଘୋଷଣା କରୁଛନ୍ତି। ଯେଉଁମାନେ ଅକୃତ ଭୟ ହେବା ପାଇଁ ଚାହୁଁଛନ୍ତି, ଭୟରେ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ଯୋଗୀନାମ ଲୋକ ନିର୍ଣ୍ଣେତା, ସମସ୍ତ ଯୋଗୀମାନେ ଏଇଟା ନିର୍ଣ୍ଣୟ କରିକି ଯାଇଛନ୍ତି ଯେ ହରେ ନାମ କୀର୍ତ୍ତନ, ହରିକର ଭଗବାନଙ୍କ ନାମ କୀର୍ତ୍ତନ କରିବା। ତେଣୁ ଶ୍ରବଣ କୀର୍ତ୍ତନ ଓ ସ୍ମରଣ ତିନୋଟି ଅଙ୍ଗ ଭିତରେ ଶ୍ରେଷ୍ଠ ହେଉଛି କୀର୍ତ୍ତନ। ତେଣୁ ଏଇ ଭଜନ ଯୋଗରେ ଭଗବାନଙ୍କର କରନ୍ତି ଦଦାମି ବୁଦ୍ଧି ଯୋଗଙ୍କ, ତାଙ୍କୁ ସେ ଭଗବାନ ବୁଦ୍ଧି ପ୍ରଦାନ କରନ୍ତି ବା ଚିତ୍ ବଳ ପ୍ରଦାନ କରନ୍ତି, ଯୋଉ ବଳ ମାଧ୍ୟମରେ ଜଣେ ଜୈନ ମାଙ୍କୁ ବଜାନ୍ତି ଯୋଗମାନେ ଭଗବାନ ପ୍ରାପ୍ତ ହୋଇପାରିବେ। ଏବଂ କ୍ରିୟାଶକ୍ତି ମଧ୍ୟ ଭଗବାନଙ୍କର କ୍ରିୟାଶକ୍ତିରେ ଏସବୁ ସୃଷ୍ଟି ହେଉଛି, ଇଏ ହେଉଛି ଭଗବାନଙ୍କ କାର୍ଯ୍ୟ, ଭଗବାନ କ୍ରିୟାଶକ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଅନେକ ଶକ୍ତି ରହିଛି। ତେଣୁ ସେଇ ପରମାତ୍ମା ସମ୍ବନ୍ଧ ଜ୍ଞାନ ଯୋଉ ଜ୍ଞାନ ଯୋଉ ରହିଛି, ଏ ଜ୍ଞାନ ଭଗବାନ ପର ଶ୍ଳୋକ ସେ ବର୍ଣ୍ଣନା କରିବେ। ଏଇ ପରମାତ୍ମା ସମ୍ବନ୍ଧ ଜ୍ଞାନ ପର ଶ୍ଳୋକରେ କେତେ ଶ୍ଳୋକରେ
ହଁ।